ଆଜ୍ଞା ନମସ୍କାର,
ମୁଁ ସନରୁ ଆଜି କହୁଥିଲି, ବୈଶାଖରୁ କହୁଥିଲି। ଆମର ଏଠି ପ୍ରାୟ ସମୟ ଲାଇଟ ଟା ଜଳିକି ରହୁଛି, ଲିଭୁନି। ତାପରେ ସବୁଠୁ ବଡ କଥା ହଉଛି ଆମର ପାଣିର ଟିକେ ଠିକ ଟାଇମ ରେ ବି ଆସିପାରୁନି, ଟିକେ ଲେଟ ହଉ, ଯାହାଫଳରେ ଠିକ ରେ ଆମେ ରଖିକି ବ୍ୟବହାର କରିପାରୁନି, ଟାଇମ ରେ ଠିକ ରେ ଆସିପାରୁନି। ଆଉ ଆଉ ଗୋଟେ କଥା ହଉଛି ଆଜ୍ଞା, ଆମର ଅଳିଆ ଗାଡି ମଝିରେ ମଝିରେ ଆସୁଛି, କେତେ ମଝିରେ ମଝିରେ ଆସୁନି, ଅପଡାଉନ ରହୁ, ଯାହାଫଳରେ ଅଳିଆ ବି ଘରେ ରହିଯାଉଛି, ଠିକସେ ତାକୁ ଦେଇ ହଉନି, ଯୋଉଟା ବି ମାନେ କୋଡିନେଟ ଟା ଠିକ କରୁନାହାନ୍ତି, ଯାହାଫଳରେ ଯଦି ଏଇଟା ହେଇଯାଆନ୍ତା ତାହେଲେ ଭଲ ହୁଅନ୍ତା।